परम पुरुष पुरुष उत्तम सर्वे नारी तुम्हें पुरुष जगन्नाथ स्वामी नयन तत्वी प्रथम जीव जगत मत्स्य कुर्म बराह आस्ते तुम्हें सब प्रकार ज्वर नरसिंह सर्वरूप दस रूप जहाँ को जी रूप देखा जाए रूपर परिचय कही पारे लेखि पारे किंतु आपने आपण द्वादश रूप से दर्शन कर विश्व चतुर्थ रूप से जहाँ सतनाम जहाँ सहस्र नाम जो नाम रूप अरूप हो गला अनादि अद्वैत अरूपानंद अवसर में शून्य अच्युत च्युत हो पारना जो नाम विश्वव्यापी जो नाम नामित जन्म ही मानव जन्म मानव जन्म सर्वजीव को बांधि आने बंदी में शिक्षा दिए भालु माकड़ बाघ मृग संभर चतुर्थीव अनेक अच्छे विभिन्न पक्षी सुखकारी काकतुआ अनेक रूप से विभिन्न मध्यम अच्छा सर्वे तुम नाम अगोचर जप करजणार जप कर अलिबा नाम जार लिभव ना से ही कृपासी करुणाकर सर्वरूप व्यापी सर्वसंगर संगी सर्वचेतना देवाई जी सर्वे सर्वा किए बा कह केत राजा तो केत फकीर केत जमीदार तो केत रही तो केत ज्ञानी तो केत मुक केत पागल पंगु लभते जो नाम मुक बाजाल जाए जो नाम बंध्या सतान जो नाम पाए से नाम सकल घटे नारायण बसती अनाधिकारण नीला विद्युत कलेवर देव मनुष्य अवसर जहाँ नाम जहाँ लीला विजुड़ी सम ताकू किए रखिपर हे भगवान आम कहार दया हो कृपा करुणा हो आशीर्वाद हो पंग नहे देखी लता बनिता कविता विनाश न तेणु भिखारी जीवन ये भिक्षा मागे बुली बुली सहीबु बोली पत्र बोली जाति अजाति जार ना भिक्षा माग पेट पाई तार कौन बात सकले संग संग हो कहार संगे नमिश दंडे निमिषे क्षण घड़ी ये जीव सब संग संग जीवन बची बची चल चलु चलापथर भिकारी घर बास भाई बंधु कुटुंब ମରିଗଲେ କିଏ କହିବ ଆସ? କେହି ନାହିଁ। ଭକ୍ତ ଦ୍ୱାର, ଭକ୍ତ ଦ୍ୱାର, ଭକ୍ତି ଦ୍ୱାରର ଭିକାରୀ। ଭକ୍ତ ଦ୍ୱାରରେ ସଦାବେଳେ ଭିକାରୀ। ଜନ୍ମ ଜନ୍ମ ଅନେକ ଜନ୍ମ, ତେର ଜନ୍ମ ତୁମେ ଲେଖିଛ, ପତ୍ର ପତ୍ରିକା ତାମ୍ର ପତ୍ରିକା ରଖିଛ, ତୁମେ ଲେଖିଛ ରଖିଛ, ମୁଁ ଦେଖିନି। ତୁମ ଆଜ୍ଞାର ଦାସ ଅଜ୍ଞାନ, ତିମିରାନ୍ଧେଶ ଜ୍ଞାନ ଜନ ଶଳା, ତୁମେ ସବୁ ଅନ୍ଧ ଆଖିର ଆଲୋକ, ଅନ୍ଧ ଆଖିର ଅଞ୍ଜନ ସଦୃଶ ଆଖିରେ ଅଛ ପ୍ରଭୁ। ଦୁଃଖ ତ ହେଲା, ଦୁଃଖ ଦୁନିଆରେ ଜନ୍ମ ହେଇଛି, ସୁଖ କେଉଁଠୁ ଆସିବ? ନ ଚିହ୍ନି କିଏ ବା ଗାଳି ଦେଉଛି, କିଏ ବା ଚିହ୍ନି ଗାଳି ଦେଉଛି? ଗାଳିରେ ଅମୃତ ବିଷକୁ ଯିଏ ଅମୃତ କରିପାରେ, ଗାଳିକି ଯିଏ ଚନ୍ଦ୍ର ସହିପାରେ, ସାଧୁ ସହିବା ଶକ୍ତି ଦିଅ, ସବୁ ପ୍ରକାର ସହିବା ଶକ୍ତି ଦିଅ। ମିଥ୍ୟା ଚୋରି ଦାରି ଏଥିରେ ଆପଣ ହୁସିଆ କରିବେ, ଆଉ ଅଳ୍ପ ଦିନ ମୁଁ ରହିବି, କାହିଁ ମୋତେ ହଇରାଣ କରିବି? କାହିଁ କଟକ ତ କାହିଁ ଗାରେଇ ଗାରେଇ ଆଶ୍ରମ, କାହିଁ ଆଜି କନିକା ରାଜଦରବାର ବେଳାଭୂମିରେ ବେଳା ପଡ଼ିଛି? କାହାର ଆଶ୍ରୟରେ କ୍ଷଣେ ଦଣ୍ଡେ ନିମିଷେ କାଳଯାପନ କରି ପଳେଇବେ? ଏଣୁ ଯେତିକି ଘଣ୍ଟା ପାଇଁ ତା ଦ୍ୱାରେ ରହିବା, ସେ ରାଜଦରବାର ରହିବା, ଯୁଗ ନାମ କଳି, ରାଜା ନାମ ଆଳି। ଏ ଜୀବନରେ ଏକମାତ୍ର ଲକ୍ଷେ ରାଜା ସରିଲା, ପ୍ରଜାର ହାକିମି ରହିଲା, ଲକ୍ଷେ ରାଜା ଗଲେ ପ୍ରଜାର ହାକିମି ରହିଲା। ବର୍ତ୍ତମାନେ ଜଙ୍ଗଲର ରାଜା ହେଉଛି ଫରେଷ୍ଟ, ଏଣୁ ଜଙ୍ଗଲର ଜୀବଜନ୍ତୁ ସୁରକ୍ଷା ସେଇମାନେ, ଜୀବଜଗତର ସାନ୍ତ୍ୱନା ପ୍ରାଣର ଆଶୀର୍ବାଦ ଦୟା କାହାକୁ କାହାକୁ ଧରେଇ ଦେବେନି, କାହାକୁ ମରି ଦେବେନି, ତାହା ହିଁ ଜୀବନର ଶକ୍ତି। ପୂର୍ବ ସ୍ୱୀକୃତ ବେଳେ ମଣିଷ ଆସିକରି ଯେତେବେଳେ ଦୟାରୂପକ ରାଜଦରବାରରେ ତାକୁ ଦ୍ୱାରି ହିଁ ରହି ପାପରେ ରଖିପାରେ, ସେହି ଗଡ଼ଦ୍ୱାର, ସେହି ଗଡ଼ଦ୍ୱାର, ଗଡ଼ଦ୍ୱାର, ବଡ଼ଦ୍ୱାର, ଯିଏ ଗଡ଼ଦ୍ୱାର ଦ୍ୱାରି, ସେହି ରାଜା ଦରବାରରେ ତାଙ୍କୁ ତିଆରି କରି ରଖିଛି ଜୀବଜଗତର ବଞ୍ଚି ରଖ। ସମୟ ଆସିଲା ଆଦ୍ୟ ପ୍ରାନ୍ତ ବେନି ନୁହଁ ସଂସାର, ଜୀବତ ଗଢ଼ିବା ବିଚିତ୍ର ଯାହାର, କଶ୍ୟପ କୁମ୍ଭୀର ଜଳ ଜନ୍ତୁ ଯାଇ ଆଦି ଜଗତରେ ବନ୍ଧାନ୍ତି ସମସ୍ତେ, ଖେଳା ଲୀଳା ଏଇ ପ୍ରଭୁ ଦରବାର, କିଏ ବା ରହିବ, ରହିଛି ସଂସାର।